ଲୁକ 2 ପର୍ବ 41 ପଦରୁ 52 ପଦ, ମାର୍କ 6 ପର୍ବ 34 ପଦ। ଫଟୋ ନମ୍ବର 14। ଗୁରୁ ଯୀଶୁ। ଯୀଶୁ ମରିୟମ ଆଉ ଜୋସେଫ ଚୋ ଘରେ ବାଢ଼ାତାହେ। ହୁନ୍ ଜେଲକ ପାହାଡ଼ 12 ବରଷ ଚୋ ରହିଲୋ। ହୁଲକେ ପାହାଡ଼ ମରିୟମ ଆଉ ଯୀଶୁ ହୁନାକେ ଜେରୁସାଲେମ କେ ନିଲା। ହୁଲକେ ପାହାଡ଼ ଯୀଶୁ ସତ ମହାପ୍ରଭୁ ଚୋ ବାବଦେ ଲୋକ ମାଞ୍ଚ ମୁଖିଆ ଆଉ ଗୁରୁ ମାଞ୍ଚ ସଙ୍ଗେ ଗୋଏଟ ବାତ ହେଉ ରହିଲା। ହୁନ୍ ହୁମାଞ୍ଚ ଗୋଏଟ କେ ଶୁନୁ ରହିଲ ଆଉ ହୁମାନକେ ପଚାରୁନ୍ ରହିଲ। ହୁମାନେ ଯୀଶୁ ଚୋ ବିଚାର ଆଉ ବୁଦ୍ଧି ବାବଦେ ଦେଖୁନ୍ ଭକୁଆ ହେଉନ୍ ଗଲା। ଜେଲକ ପାହାଡ଼ ଯୀଶୁକେ 30 ବରଷ ହେଉ ରହିଲ। ହୁଲକେ ପାହାଡ଼ ହୁନ୍ ଲୋକ ମାନକେ ପ୍ରଭୁ ଚୋ ବାବଦେ ଶିକ୍ଷା ଦେହ ରହିଲା। କେତକ ହୁମାଞ୍ଚ କାମ ଚୋ ଉପରେ ବିଶ୍ୱାସ ଥେଉ ରହିଲା ଆଉ ହୁମାଞ୍ଚ ପାଞ୍ଚ କେ ପାଞ୍ଚ ହେଉ ରହିଲା। କନେ କନେ ଲୋକ ହୁମାଞ୍ଚ ଶିକ୍ଷାକେ ବିଶ୍ୱାସ ନାହିଁ କରତ ରହି ଆଉ ହୁମାଞ୍ଚ ବିରୋଧ କରତ ରହିଲା।